ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭ, ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ଦିନକ ପାଇଁ ଉଭୟ ଗୃହ ମୁଲତବୀ। ବିଶ୍ୱ ସମବାୟ ସମ୍ମିଳନୀକୁ ଆଜି ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ। ଦେଶର ଅଧିକ ଉତ୍ପାଦକୁ ଜିଆଇ ଟ୍ୟାଗ୍ ଦେବାକୁ ଉଦ୍ୟମ କରୁଛନ୍ତି ସରକାର, କହିଲେ ବୟନଶିଳ୍ପ ମନ୍ତ୍ରୀ। ଏବଂ ଶ୍ରୀଲଙ୍କାର ନବନିର୍ବାଚିତ ସାଂସଦମାନଙ୍କ ପାଇଁ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ। ଲୋକସଭା ଏବଂ ରାଜ୍ୟସଭାର ଆଜି ଶୀତକାଳୀନ ଅଧିବେଶନର ପ୍ରଥମ ଦିନରେ ଏକ ନିର୍ଦ୍ଦିଷ୍ଟ ବ୍ୟବସାୟୀ ଗୋଷ୍ଠୀ ବିରୋଧରେ ଲାଞ୍ଚ ଅଭିଯୋଗ ଏବଂ ଅନ୍ୟାନ୍ୟ ପ୍ରସଙ୍ଗକୁ ନେଇ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଉଭୟ ଗୃହକୁ ଦିନକ ପାଇଁ ମୁଲତବୀ ରଖାଯାଇଛି। ଶୀତକାଳୀନ ଅଧିବେଶନର ପ୍ରଥମ ଦିନରେ ରାଜ୍ୟସଭା ମୁଲତବୀ ହେବା ପରେ ପୂର୍ବାହ୍ନ 11:45ରେ ପୁଣି ଥରେ କାର୍ଯ୍ୟ କରିବା ଆରମ୍ଭ କରିବା ମାତ୍ରେ ଅଧ୍ୟକ୍ଷ ଜଗଦୀପ ଧଙ୍କଡ଼ ସଦସ୍ୟମାନଙ୍କୁ ସ୍ୱାଭାବିକ ଭାବେ ଗୃହ ଚଳାଇବାକୁ ଅନୁରୋଧ କରିଥିଲେ। ତେବେ ସଦସ୍ୟମାନେ ହଟ୍ଟଗୋଳ କରିବାରୁ ଆଜି ଦିନକ ପାଇଁ ସେ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି। ଆଜି ସକାଳେ ଗୃହ କାର୍ଯ୍ୟ ଆରମ୍ଭ ହେବା କ୍ଷଣି ବିରୋଧୀ ସଦସ୍ୟମାନେ ଏକ ବ୍ୟବସାୟୀ ଗୋଷ୍ଠୀ ବିରୋଧରେ ଲାଞ୍ଚ ଅଭିଯୋଗ, ମଣିପୁର ହିଂସା ଏବଂ ଅନ୍ୟାନ୍ୟ ପ୍ରସଙ୍ଗ ନେଇ ମୁଲତବୀ ନୋଟିସ୍ ଦେଇଥିଲେ। ରାଜ୍ୟସଭା ଅଧ୍ୟକ୍ଷ ମୁଲତବୀ ନୋଟିସ୍କୁ ପ୍ରତ୍ୟାଖ୍ୟାନ କରିଥିଲେ। ଶ୍ରୀ ଧନଖଡ଼ କହିଥିଲେ ପୂର୍ବରୁ ଦିଆଯାଇଥିବା ନିର୍ଦ୍ଦେଶ ମୁତାବକ ମୁଲତବୀ ନୋଟିସ୍ ଗ୍ରହଣୀୟ ନୁହେଁ। ସେ କହିଥିଲେ ସମ୍ବିଧାନ ଗ୍ରହଣକୁ 75 ବର୍ଷ ପୂର୍ତ୍ତି ଅବସରରେ ଏହି ଅଧିବେଶନ ଅନୁଷ୍ଠିତ ହେଉଥିବାରୁ ଜନସାଧାରଣଙ୍କ ଆଶା ଓ ଆକାଂକ୍ଷା ପୂରଣ ନିମନ୍ତେ ସଦସ୍ୟମାନେ କାର୍ଯ୍ୟ କରନ୍ତୁ। ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡ଼ଗେ ଏକ ବ୍ୟବସାୟୀ ଗୋଷ୍ଠୀ ବିରୋଧରେ ଲାଞ୍ଚ ଅଭିଯୋଗ ସମ୍ପର୍କରେ କହିବାକୁ ଚେଷ୍ଟା କରିଥିଲେ ମଧ୍ୟ ତାଙ୍କୁ ଅନୁମତି ଦିଆଯାଇନଥିଲା। ପରେ କଂଗ୍ରେସ, ଡିଏମ୍କେ, ଆର୍ଜେଡି, ଆପ୍ ଏବଂ ଅନ୍ୟ ସଦସ୍ୟମାନେ ହଟ୍ଟଗୋଳ ସୃଷ୍ଟି କରିଥିଲେ। ଲୋକସଭାରେ ପ୍ରଥମେ ଗୃହ ମୁଲତବୀ ହେବା ପରେ 12:30ରେ ପୁଣି ଗୃହକାର୍ଯ୍ୟ ଆରମ୍ଭ ହୋଇଥିଲା। ତେବେ କଂଗ୍ରେସ, ସମାଜବାଦୀ ପାର୍ଟି, ଡିଏମ୍କେ ଏବଂ ଅନ୍ୟ ବିରୋଧୀ ସଦସ୍ୟମାନେ ସମାନ ଅଭିଯୋଗ ଆଣି ହଟ୍ଟଗୋଳ କରିଥିଲେ। ଫଳରେ ଗୃହରେ ଅଧ୍ୟକ୍ଷତା କରୁଥିବା ଅଧିକାରୀ ଆଜି ଦିନକ ପାଇଁ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି। ଅଧିବେଶନର ପ୍ରଥମ ଦିନରେ ଲୋକସଭାରେ ଏହାର ପୂର୍ବତନ ଦିବଂଗତ ସଦସ୍ୟ ବସନ୍ତରାଓ ଚୌହାନ ଏବଂ ଶେଖ୍ ନୁର୍ ଇସ୍ଲାମଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ପରେ ବାଚସ୍ପତି ଓମ୍ ବିର୍ଲା ସମ୍ମାନପୂର୍ବକ 12:30 ଗୃହକୁ ମୁଲତବୀ ଘୋଷଣା କରିଥିଲେ। ରାଜ୍ୟସଭାରେ ମଧ୍ୟ ଦିବଂଗତ 6 ଜଣ ସଦସ୍ୟଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ଉଭୟ ଲୋକସଭା ଏବଂ ରାଜ୍ୟସଭା ଅଧିବେଶନ ଆସନ୍ତା ବୁଧବାରଠାରୁ ବସିବ। ଶୀତକାଳୀନ ଅଧିବେଶନରେ ଆଜି ପ୍ରଥମ ଦିନରେ ସଂସଦର ଉଭୟ ଗୃହରେ ହଟ୍ଟଗୋଳ ସୃଷ୍ଟି ହୋଇଥିଲା। ଏହି ଘଟଣା ନେଇ ବିଜେପି ବିରୋଧୀ ଦଳଗୁଡ଼ିକୁ କଡ଼ା ସମାଲୋଚନା କରିଛି। ଦଳର ବରିଷ୍ଠ ନେତା ରବିଶଙ୍କର ପ୍ରସାଦ ସଂସଦ ବାହାରେ ଗଣମାଧ୍ୟମକୁ କହିଛନ୍ତି, ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ପରାଜୟ ପରେ ବିରୋଧୀମାନେ ହତାଶ ହୋଇପଡ଼ିଛନ୍ତି। ଅନ୍ୟପକ୍ଷରେ କଂଗ୍ରେସର ସାଧାରଣ ସଚିବ କେସି ବେଣୁଗୋପାଳ କହିଛନ୍ତି, ଏକ ନିର୍ଦ୍ଦିଷ୍ଟ ବ୍ୟବସାୟିକ ଗୋଷ୍ଠୀ ବିରୋଧରେ ଆସିଥିବା ଲାଞ୍ଚ ଅଭିଯୋଗ ଗୁରୁତ୍ୱପୂର୍ଣ୍ଣ ବିଷୟ ଏବଂ ଏହା ସଂସଦରେ ଆଲୋଚନା ହେବା ଆବଶ୍ୟକ। ସେ କହିଛନ୍ତି ଏହିସବୁ ପ୍ରସଙ୍ଗ ଆଲୋଚନା ହେବା ପାଇଁ ସଂସଦ ହେଉଛି ପ୍ରକୃଷ୍ଟ ସ୍ଥାନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନୂଆଦିଲ୍ଲୀର ଭାରତ ମଣ୍ଡପମ୍ଠାରେ ଆଇସିଏ ବିଶ୍ୱ ସମବାୟ ସମ୍ମିଳନୀକୁ ଉଦ୍ଘାଟନ କରିବେ। ଆନ୍ତର୍ଜାତିକ ସମବାୟ ମେଣ୍ଟର ଦୀର୍ଘ 130 ବର୍ଷର ଇତିହାସରେ ପ୍ରଥମଥର ପାଇଁ ଭାରତରେ ଏହି ସମ୍ମିଳନୀ ଆୟୋଜିତ ହେଉଛି। ଅନ୍ତର୍ଜାତୀୟ ସମବାୟ ବର୍ଷ 2025 ପାଳନ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଏକ ସ୍ମାରକୀ ଡାକଟିକଟ ଉନ୍ମୋଚନ କରିବେ। 6 ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ସମ୍ମିଳନୀର ବିଷୟବସ୍ତୁ ହେଉଛି ସମସ୍ତଙ୍କ ସମୃଦ୍ଧିରେ ସମବାୟ। କାର୍ଯ୍ୟକ୍ରମରେ ପ୍ରାୟ 3000 ବିଦେଶୀ ଓ ଭାରତୀୟ ପ୍ରତିନିଧି ଯୋଗଦେବେ। ସମଗ୍ର ବିଶ୍ୱର ସମବାୟ ସମିତିଗୁଡ଼ିକ ମଧ୍ୟରେ ଏହି ସମ୍ମିଳନୀରେ ବିଭିନ୍ନ ପ୍ରସଙ୍ଗ ନେଇ ମତ ବିନିମୟ ହେବ। ସମସ୍ତଙ୍କ ପାଇଁ ଏକ ସାମୂହିକ, ଶାନ୍ତିପୂର୍ଣ୍ଣ ଏବଂ ସମୃଦ୍ଧ ଭବିଷ୍ୟତ ଗଠନରେ ସମବାୟର ଭୂମିକା ନେଇ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି। ଭୁଟାନ ପ୍ରଧାନମନ୍ତ୍ରୀ ଦାସୋ ଶେରିଂ ତୋବ୍ଗେ ଏବଂ ଫିଜିର ଉପପ୍ରଧାନମନ୍ତ୍ରୀ ମନୋୱା କାମିକାମିକା ଏହି ସମ୍ମିଳନୀରେ ଯୋଗଦେବେ। ସୂଚନାଯୋଗ୍ୟ 1895 ଅନ୍ତର୍ଜାତୀୟ ସମବାୟ ମେଣ୍ଟ ସ୍ଥାପନ କରାଯାଇଥିଲା। ଏଥିରେ ସମଗ୍ର ବିଶ୍ୱରୁ ପ୍ରାୟ 100 କୋଟିରୁ ଅଧିକ ସମବାୟ ସଦସ୍ୟ ଅଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଦେଶର ଅଧିକରୁ ଅଧିକ ଉତ୍ପାଦକୁ ଭୌଗୋଳିକ ମାନ୍ୟତା ଜିଆଇ ଟ୍ୟାଗ୍ ଦେବାକୁ ସରକାର ଉଦ୍ୟମ କରୁଛନ୍ତି ବୋଲି କେନ୍ଦ୍ର ବୟନଶିଳ୍ପ ମନ୍ତ୍ରୀ ଗିରିରାଜ ସିଂ କହିଛନ୍ତି। ଆଜି ନୂଆଦିଲ୍ଲୀରେ ଜିଆଇ ଏବଂ ବିରାସତ୍ ସେ ବିକାଶ ତକ୍ ସମ୍ମିଳନୀକୁ ସମ୍ବୋଧିତ କରି ମନ୍ତ୍ରୀ ଶ୍ରୀ ସିଂ କହିଛନ୍ତି, ଦେଶରେ ଥିବା ଅନନ୍ୟ ଉତ୍ପାଦନଗୁଡ଼ିକୁ ଖୋଜି ସେଗୁଡ଼ିକୁ ଜିଆଇ ଟ୍ୟାଗ୍ ଦିଆଯାଇପାରିବ। ସେ କହିଛନ୍ତି, ଅଧିକ ଉତ୍ପାଦକୁ ଜିଆଇ ଟ୍ୟାଗ୍ ପ୍ରଦାନ କରାଗଲେ ଏହାର ବିକ୍ରି ଏବଂ ଲୋକପ୍ରିୟତା ବୃଦ୍ଧି ପାଇବ। ସେ କହିଛନ୍ତି, ଏହି ଜିଆଇ ଟ୍ୟାଗ୍ ମାନ୍ୟତା ପ୍ରଦାନ ଦ୍ୱାରା ବୁଣାକାରମାନଙ୍କ ଆୟ ମଧ୍ୟ ବୃଦ୍ଧି ପାଇବ। ସରକାର ଗାଁରୁ ବିଶ୍ୱ ଆଭିମୁଖ୍ୟ ମାଧ୍ୟମରେ ଅଧିକ ଜିଆଇ ଟ୍ୟାଗ୍ ଯୁକ୍ତ ଉତ୍ପାଦକୁ ବିକଶିତ କରିବାକୁ ଚାହୁଁଥିବା ମନ୍ତ୍ରୀ ଶ୍ରୀ ସିଂ କହିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ବୁଧବାରଠାରୁ ତିନିଦିନିଆ ତାମିଲନାଡୁ ଗସ୍ତରେ ଯିବେ। ଗୁରୁବାର ଦିନ ସେ ୱେଲିଂଟନ୍ ଉଟିସ୍ଥିତ ଡିଫେନ୍ସ ସର୍ଭିସେସ୍ ଷ୍ଟାଫ୍ କଲେଜରେ ଏକ କାର୍ଯ୍ୟକ୍ରମରେ ଯୋଗଦେବେ। ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଶୁକ୍ରବାର ଦିନ ନୀଳଗିରିଠାରେ ଆଦିବାସୀଙ୍କ ସହ ଆଲୋଚନା କରିବେ। ଶନିବାର ଦିନ ରାଷ୍ଟ୍ରପତି କୋଏମ୍ବାଟୁର ଯାତ୍ରା କରିବେ ଏବଂ ତିରୁଭାରୁର୍ସ୍ଥିତ ତାମିଲନାଡୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗଦେବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ପେଡ଼ ମା' କେ ନାମ ଅଭିଯାନକୁ ସମର୍ଥନ ଜଣାଇଥିବାରୁ ଗୁଆନାର ରାଷ୍ଟ୍ରପତି ଡକ୍ଟର ଇରଫାନ ଅଲ୍ଲୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଗତକାଲି ମନ୍ କି ବାତ୍ କାର୍ଯ୍ୟକ୍ରମରେ ଶ୍ରୀ ମୋଦି ଗୁଆନାଠାରେ ଥିବା ଭାରତୀୟ ସମ୍ପ୍ରଦାୟଙ୍କୁ ପ୍ରଶଂସା କରିଥିଲେ। ଗୁଆନା ରାଷ୍ଟ୍ରପତିଙ୍କ ସମର୍ଥନ ସର୍ବଦା ସ୍ମରଣୀୟ ରହିବ ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି। ଶ୍ରୀଲଙ୍କାରେ ନବନିର୍ବାଚିତ ସାଂସଦମାନଙ୍କ ପାଇଁ ସଂସଦ ପରିସରରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ତିନିଦିନ ଧରି ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ହେଉଛି ସାଂସଦମାନଙ୍କୁ ସେମାନଙ୍କର ଭୂମିକା, ସଂସଦୀୟ ପ୍ରକ୍ରିୟା ଏବଂ ସାମ୍ବିଧାନିକ ବ୍ୟବସ୍ଥା ବିଷୟରେ ସଚେତନ କରାଇବା। କାର୍ଯ୍ୟକ୍ରମରେ ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ଡକ୍ଟର ହରିଣୀ ଅମର ସୂର୍ଯ୍ୟା, ବାଚସ୍ପତି ଡକ୍ଟର ଅଶୋକ ରଣୱାଲାଙ୍କ ସମେତ ବରିଷ୍ଠ ସଂସଦୀୟ ସଦସ୍ୟମାନେ ଉପସ୍ଥିତ ଅଛନ୍ତି। ବିଭିନ୍ନ ଅଧିବେଶନରେ ଇଲେକ୍ଟ୍ରୋନିକ୍ ଭୋଟିଂ ଉପରେ ବ୍ୟବହାରିକ ପ୍ରଶିକ୍ଷଣ ସହିତ ଆଇନଗତ ପ୍ରକ୍ରିୟା, କମିଟି ବ୍ୟବସ୍ଥା ଏବଂ ସଂସଦୀୟ ଅଧିକାର ଭଳି ବିଷୟଗୁଡ଼ିକ ଉପରେ ଆଲୋଚନା କରାଯିବ। ଏଥିସହ ସାଂସଦମାନଙ୍କୁ ଦୁର୍ନୀତି ନିବାରଣ ଆଇନ ଏବଂ ସଂସଦୀୟ ସୁରକ୍ଷା ସମ୍ପର୍କରେ ଅବଗତ କରାଯିବ ବୋଲି ଜଣାପଡ଼ିଛି। ଭାରତରେ ଶ୍ୱେତ ବିପ୍ଳବର ଜନକ ଭାବରେ ଡକ୍ଟର ଭର୍ଗିସ୍ କୁରିଆନ୍ଙ୍କ 103ତମ ଜୟନ୍ତୀକୁ ସମ୍ମାନ ଜଣାଇ ଆସନ୍ତାକାଲି ନୂଆଦିଲ୍ଲୀରେ ଜାତୀୟ ଦୁଗ୍ଧ ଦିବସ ପାଳିତ ହେବ। ପଶୁପାଳନ ଓ ଦୁଗ୍ଧ ଉତ୍ପାଦନ ବିଭାଗ ଏହି ଅବସରରେ ଭାରତର ଅର୍ଥନୀତି ଏବଂ ପୋଷଣ ନିରାପତ୍ତାରେ ଦୁଗ୍ଧ କ୍ଷେତ୍ରର ଅବଦାନ ଉପରେ ଆଲୋଚନା ପର୍ଯ୍ୟାଲୋଚନା କରିବ। ଆୟୋଜିତ ହେବାକୁ ଥିବା ଉତ୍ସବରେ କେନ୍ଦ୍ର ମତ୍ସ୍ୟ, ପଶୁପାଳନ ଓ ଦୁଗ୍ଧ ଉତ୍ପାଦନ ମନ୍ତ୍ରୀ ରାଜୀବ ରଞ୍ଜନ ସିଂ ପଶୁ ସମ୍ପଦ ଓ ଦୁଗ୍ଧ କ୍ଷେତ୍ରରେ ସର୍ବୋଚ୍ଚ ଜାତୀୟ ଗୋପାଳ ରତ୍ନ ପୁରସ୍କାର ପ୍ରଦାନ କରିବେ। କାର୍ଯ୍ୟକ୍ରମରେ କୃଷକ, ଦୁଗ୍ଧ ମହାସଂଘ ଏବଂ ଦୁଗ୍ଧ ସମବାୟ ସମିତିଗୁଡ଼ିକ ଅଂଶଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି। ଆକାଶବାଣୀର ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ପିକ୍ରେ ଆଜି ରାତି 9:30 ଡିଜିଟାଲ୍ ଲାଇଫ୍ ସାର୍ଟିଫିକେଟ୍ ଶୀର୍ଷକ ଆଲୋଚନାର ପ୍ରଚାର କରାଯିବ। ପେନ୍ସନ୍ ଏବଂ ପେନ୍ସନ୍ଭୋଗୀ କଲ୍ୟାଣ ବିଭାଗର ଯୁଗ୍ମ ସଚିବ ଧ୍ରୁବଜ୍ୟୋତି ସେନ୍ଗୁପ୍ତ, ଭାରତୀୟ ପୋଷ୍ଟ ପେମେଣ୍ଟ ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଆର୍ ବିଶ୍ୱେଶ୍ୱରନ୍ ଏବଂ ଭାରତୀୟ ପୋଷ୍ଟ ପେମେଣ୍ଟ ବ୍ୟାଙ୍କର ମୁଖ୍ୟ ପରିଚାଳକ ଏବଂ ବ୍ୟବସାୟ ବିଭାଗ ମୁଖ୍ୟ ଗୁରୁଶରଣ ରାଇ ବନ୍ସଲ ଆଲୋଚନାରେ ଅଂଶଗ୍ରହଣ କରିବେ। କାର୍ଯ୍ୟକ୍ରମ ସମୟରେ ଶ୍ରୋତାମାନେ 011-2342-1050 ଏବଂ 011-2331-4444 ନମ୍ବରକୁ ଡାଏଲ୍ କରି ପ୍ରଶ୍ନ ପଚାରିପାରିବେ। ଏହା ବ୍ୟତୀତ ଶ୍ରୋତାମାନେ 92890-94044 ନମ୍ବରକୁ ହ୍ୱାଟ୍ସଆପ୍ ଏବଂ ସାମାଜିକ ଗଣମାଧ୍ୟମ ଏକ୍ସରେ ହାସ୍ଟ୍ୟାଗ୍ ଆସ୍କ ଏୟାର ମାଧ୍ୟମରେ ପ୍ରଶ୍ନ କରିପାରିବେ। ଏହା ଆଜି ରାତି 9:30 ଆକାଶବାଣୀ ଗୋଲ୍ଡ ଚ୍ୟାନେଲ୍ ଓ ଅତିରିକ୍ତ ଫ୍ରିକ୍ୱେନ୍ସିଗୁଡ଼ିକରୁ ଶୁଣାଯାଇପାରିବ। ଏହା ବ୍ୟତୀତ ଆମର ୱେବ୍ସାଇଟ୍ newsonair.gov.in ଏବଂ ୟୁଟ୍ୟୁବ୍ ଚ୍ୟାନେଲ୍ newsonair ଅଫିସିଆଲ୍ରେ ଉପଲବ୍ଧ ହେବ। ଜାତିସଂଘର ଶୀର୍ଷ ଅଧିକାରୀ ଟମ୍ ଫ୍ଲେଚର ଆସନ୍ତା ବର୍ଷ ପାଇଁ ସୁଦାନ ନିମନ୍ତେ ପାଣ୍ଠି ସୁରକ୍ଷିତ କରିବାକୁ ଅଧିକ ପ୍ରୟାସ କରାଯିବ ବୋଲି କହିଛନ୍ତି। ସୁଦାନର ମାନବିକ ସହାୟତା ଆୟୋଗ ମୁଖ୍ୟ ମୁନା ନୁରେଲ୍ ଡାଇମ୍ଙ୍କ ସହ ଏକ ଆଲୋଚନା କାଳରେ ଶ୍ରୀ ଫ୍ଲେଚର ସୁଦାନରେ ବୃଦ୍ଧି ପାଉଥିବା ମାନବିକ ସଙ୍କଟର ମୁକାବିଲା ପାଇଁ ସହଯୋଗର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଛନ୍ତି। ମୁଖ୍ୟ ସମ୍ବାଦ ପୁଣିଥରେ। ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭ। ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ଦିନକ ପାଇଁ ଉଭୟ ଗୃହ ମୁଲତବୀ। ବିଶ୍ୱ ସମବାୟ ସମ୍ମିଳନୀକୁ ଆଜି ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ। ଦେଶର ଅଧିକ ଉତ୍ପାଦକୁ ଜିଆଇ ଟ୍ୟାଗ୍ ଦେବାକୁ ଉଦ୍ୟମ କରୁଛନ୍ତି ସରକାର, କହିଲେ ବୟନଶିଳ୍ପ ମନ୍ତ୍ରୀ। ଏବଂ ଶ୍ରୀଲଙ୍କାର ନବନିର୍ବାଚିତ ସାଂସଦମାନଙ୍କ ପାଇଁ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ। ସମ୍ବାଦ ଶେଷ ହେଲା।